भगवते वासुदेवाय, ओम नमो भगवते वासुदेवाय। हरे कृष्ण। उपस्थ भक्त सज्जन बंधु मातृवृंद, आपणकर कोष्टापड़ा राधावाधव मंदिर रे आज आमर इस्कन भक्त मैंने दुईज बस आसु भगवान कथा कहू, भगवान कथा कीर्तन कलु। आम बर्तमान किसी भगवान कथा कहवा केते मास धरी ये भाव कथा चलती आमर जी आपणकर संबलपुरवासी जी थिले भाई प्रसन्नात्मा प्रभु सी आज चली जाइंटर जड़े खुड़ी शाशुकर देहांत हो से श्राद्ध कार्यक्रम योगदान करने जा ना सी पचार बुझुले फोन कर कौन है प्रोग्राम है कि ना सी आरंभ कर प्रोग्राम तेणु ये भाव में आमर ये जो रही आम तो मुझे थर इतिहास कथा कही कि प्रथम थर पर मंदिर में कथ कह मैंने राधा माधव स्थापन हेले मंदिर से मंदिर निर्माण चलते से आम कथा कही तेरे ये राधा माधव जो रही आम बहुत कथा कही धर्म विषय में कथा कहूल कौन धर्म आपण मानक प्रश्न थिला धर्मटा कौन से विषय में कथा कही सबकि तेणु ये विभिन्न प्रकार जो धर्म रही विभिन्न प्रकार धर्म रही आमर शरीर धर्म रही शरीर जो आवश्यकता रही शरीर धर्म आमे आमर जो दरकार खाद्य जदि न दबा ताले आमे शरीर धर्म को रक्षा करें इमें गोटे धर्म खाद्य जो खाऊे कौली भाव खाद्य खाइबा से रही किभली खाद्य खाइबा ये भौतिक जगत रे ये गुणर प्रभाव रही सत्वगुण रजगुण तम गुण ये तीन गुण प्रभाव रे आम समस्ते प्रभावित होते तेणु जो मानक सत्वगुण प्रभाव अधिक रही से ब्राह्मण ये ब्राह्मण धर्म रही भगवद गीता भगवान कहले ब्राह्मण धर्म भगवद गीता अष्टम अष्टादश अध्याय भगवान कहले सम दम तप शौच ख्यांति आर्जवम एवच ज्ञान विज्ञान नास्तिक्यम ब्रह्म कर्म स्वभावजन ये ब्राह्मण कर्म बा धर्म ये स्वभाव तार रही ब्राह्मण स्वभाव रही से अध्ययन कर समस्त पाठ पढ़ेब से पूजा करे अन्य पूजा करने शिखे से किसी दान मान कौन दान किसी प्राप्त दान ग्रहण करे एवं सी मत किसी दान प्रदान करे मुख्यतः ये छटी कर्म रही ब्राह्मण तेणु सब आम जो रही शरीर विभिन्न प्रकार आवश्यकता रही शरीर धर्म तेणु यही भाव में अनेक धर्म रही अनेक धर्म रही भगवद गीता चतुर्थ अध्याय भगवान कहले जदा जदा ही धर्म से ग्लानिर्भवति भारत अभ्युत्थान अधर्म से तदात्मान सुजाम्यहम ये भौतिक जगत जो रही ये सब धर्म ग्लानी हो मोट उपर धर्म साधारण साधारण भाव में जब धर्म संज्ञा दिजिव तेल धर्म चारिपाद रही जमती आमर रही ये रही तीनो पाद रही स्टैंड से साधारण टेबुल देखा चारोटी पाद रही चारोटी पाद कौन धर्म चारोटी पाद रही धर्म चारोटी पाद रही आपण मैंने जो आज अच्छी कथा मैंने शुणुंट भगवान किसी ये हूँ तपस्या ये तपस्या ये गोटे धर्म पाद तपस्या गोटे धर्म पाद जो मंदिर आम आसुचे परिष्कार परिच्छन होकर आसुचे ये शौचता ये गोटे धर्म पाद आम सत्य कथा कहे जो ये गोटे धर्म पाद जो मैंने मिथ्या कौन से अधर्म अधर्म होगला ସେହିଭଳି ଭାବେ ତପସ୍ୟା ଶୌଚ ଦୟା ଦୟା ଜୀବ ପ୍ରତି ଦୟା କରିବା ନିର୍ଦ୍ଦୟ ଯେଉଁମାନେ ଦୟା ନାହିଁ ସେମାନେ ପଶୁ ହତ୍ୟା କରୁଛନ୍ତି ଦୟା କରୁନାହାନ୍ତି ସେମାନେ ତେଣୁ ପଶୁ ହତ୍ୟା ହୋଇଗଲା ଗୋଟେ ସେଠି ଦୟା ନାହିଁ ସେଠି ସେଇଟା ଅଧର୍ମ ହୋଇଗଲା ତେଣୁ ଏସବୁ ଧର୍ମର ଚାରି ପାଦ ବୋଲି କୁହାଯାଉଛି ତପସ୍ୟା ଭୋରୁ ଯେଉଁ ରହିଛି ସକାଳେ ଆର ବ୍ରହ୍ମ ମୁହୂର୍ତ୍ତ ରହିଛି ଏ ଭୌତିକ ଜଗତରେ ତିନୋଟି ଗୁଣ ରହିଛି ତିନୋଟି ଗୁଣର କେତେବେଳେ କେଉଁ ଗୁଣର ପ୍ରାଧାନ୍ୟ ରହିଛି ସୂର୍ଯ୍ୟ ଉଦୟରୁ ଦେଢ଼ ଘଣ୍ଟା ପୂର୍ବରୁ ତାକୁ କହିଥାଏ ବ୍ରହ୍ମ ମୁହୂର୍ତ୍ତ ଏହି ବ୍ରହ୍ମ ମୁହୂର୍ତ୍ତରେ ସତ୍ୱଗୁଣର ପ୍ରାଧାନ୍ୟ ରହିଛି ସତ୍ୱଗୁଣର ପ୍ରାଧାନ୍ୟ ରହିଛି ସତ୍ୱଗୁଣରେ ଆମେ ଭଗବାନଙ୍କର ଆମେ ଭଜନ ଇତ୍ୟାଦି କରିବା ପାଇଁ ଆମକୁ ସୁଯୋଗ ଆମେ ବହୁତ ସାହାଯ୍ୟ କରିବା ସତ୍ୱଗୁଣରେ ତେଣୁ ସକାଳୁ ଯେଉଁମାନେ ଉଠୁଛନ୍ତି ସିଏ ଗୋଟେ ତପସ୍ୟା ଆମର ମନ୍ଦିରରେ ଯେତେ ପୃଥିବୀରେ ଯେତେ ସେଣ୍ଟର ଅଛି ଯେତେ କେନ୍ଦ୍ର ରହିଛି 600+ କେନ୍ଦ୍ର ରହିଛି ପୃଥିବୀରେ ସବୁଠି ସକାଳୁ 4:30 ହେଲେ ମଙ୍ଗଳାରତୀ ଆରମ୍ଭ ହେବ ମଙ୍ଗଳାରତୀ 4:30 ମୁଁ ଯାଇଛି ବିଦେଶକୁ ଯାଇଛି ଯେଉଁ ଆମର ରହିଛି ସୁମେରୁ ବୋଲି କୁହାଯାଏ ସୁମେରୁ ନରୱେକୁ ମୁଁ ଯାଇଥିଲି ସେଠି 5:00 ଅବସର ଭଜନ ହେଉଛି ସନ୍ଧ୍ୟାବେଳେ କ'ଣ ଇଏ ମଙ୍ଗଳାରତୀ 4:30-5 ଏଇ ସମୟରେ ମଙ୍ଗଳାରତୀ ସବୁଠି ପୃଥିବୀରେ ସମଗ୍ର ଯେତେ ରହିଛି ସବୁଠି ଇସ୍କନରେ ଯେତେ କେନ୍ଦ୍ର ରହିଛି 4:30 ହୋଇଗଲେ ଭଗବାନଙ୍କୁ ଭଜନ ହେବ ପୂଜା ଆରାଧନା ହେବ କାରଣ ସିଏ ହେଉଛି ସତ୍ୱ ଗୁଣ ସେଠି ରହିଛି ତେଣୁ ଆମେ ପୂଜା କଲେ ତା'ର ଅଧିକ ଫଳ ପ୍ରାପ୍ତ ହେବା ତେଣୁ ସେହିଭଳି ଭାବରେ ଏହିସବୁ ଜୀବନ ଯେଉଁ ରହିଛି ଇଏ ଗୋଟେ ତପସ୍ୟା ସକାଳୁ ଉଠିବା ଆମର ଗୋଟେ ରହିଛି କଥାରେ ରହିଛି ମଧ୍ୟ ଇଂଲିଶରେ କହିଛି ଇଂରାଜୀରେ ରହିଛି ଅର୍ଲି ଟୁ ବେଡ୍ ଅର୍ଲି ଟୁ ରାଇଜ୍ ମେକ୍ସ ଏ ମ୍ୟାନ୍ ହେଲ୍ଦି ୱେଲ୍ଦି ଆଣ୍ଡ ୱାଇଜ୍ ଅର୍ଲି ଟୁ ବେଡ୍ ବେଳାବେଳି ଶୟନ କରିବା ଅର୍ଲି ଟୁ ରାଇଜ୍ ବେଳାବେଳି ଉଠିବା ଭୋରୁ ଉଠିବା ଏତିକି ଜଣେ ଯଦି ଅଭ୍ୟାସ କରିବ ତାହେଲେ ସିଏ ବହୁତ ସୁସ୍ଥ ହୋଇଯିବ ବହୁତ ଧନୀ ବ୍ୟକ୍ତି ସିଏ ହୋଇଯିବ ଏବଂ ବହୁତ ବିଜ୍ଞ ବ୍ୟକ୍ତି ହୋଇଯିବ ଏଇ ଗୋଟେ ପ୍ରୋଭର୍ବ ରହିଛି ଇଂରାଜୀରେ ଗୋଟେ କଥା ରହିଛି ଅର୍ଲି ଟୁ ବେଡ୍ ଅର୍ଲି ଟୁ ରାଇଜ୍ ମେକ୍ସ ଏ ମ୍ୟାନ୍ ହେଲ୍ଦି ୱେଲ୍ଦି ଆଣ୍ଡ ୱାଇଜ୍ ତେଣୁ ଏ ସକାଳୁ ଉଠିଲେ ତା'ର ବହୁତ ଗୁରୁତ୍ୱ ରହିଛି 4:30-6 ଏ ଯେଉଁ ଦେଢ଼ ଘଣ୍ଟା ଇଏ ବ୍ରହ୍ମ ମୁହୂର୍ତ୍ତ ଏଇ ମୁହୂର୍ତ୍ତରେ ଆପଣ ଯେଉଁ ପୂଜାପୂଜି କରିବେ ତା'ର ବହୁତ ପ୍ରଭାବ ରହିଛି ମହାମନ୍ତ୍ର ଜପ କରିପାରିବେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ଇଏ ହେଉଛି ଯୁଗ ଧର୍ମ ପ୍ରତି ଯୁଗରେ ଗୋଟେ ଏଇ ପୁଣି ଇଏ ଗୋଟେ ଧର୍ମ କଥା ଆସିଗଲା ଏଇଭଳି ଭାବରେ ଅନେକ ଧର୍ମ ରହିଛି ପ୍ରତି ଯୁଗ ପାଇଁ ଗୋଟେ ଗୋଟେ ଧର୍ମ ରହିଛି ଆମେ ଯେଉଁ ରହିଛେ ଏ କଳିଯୁଗ କଳିଯୁଗ ପାଇଁ ଗୋଟେ ଯୁଗ ଧର୍ମ ରହିଛି ଆ ପୂର୍ବରୁ ଥିଲା ଆମର ଦ୍ୱାପର ଯୁଗ ଯେଉଁ ଯୁଗରେ ଭଗବାନ ରାଧା ମାଧବ ଯେଉଁ ପୂଜା ହେଉଛନ୍ତି ସେ ମାଧବ ଆସିଥିଲେ କୃଷ୍ଣ ଆସିଥିଲେ ବହୁତ ଲୀଳା କରିଛନ୍ତି ଭାଗବତରେ ବର୍ଣ୍ଣନା କରାଯାଇଛି ଅନେକ ଲୀଳା ଭଗବାନଙ୍କର ରହିଛି 125 କାଳ ଲୀଳା କରିଥିଲେ ବୃନ୍ଦାବନ ଲୀଳା କଲେ ମଥୁରା ଲୀଳା କଲେ ଦ୍ୱାରକା ଲୀଳା କଲେ ଏହିଭଳି ଭାବରେ କାହିଁକି ସେ ଲୀଳା କଲେ ଆମେ ଯେଉଁ ଆସୁଛେ ଆମେ କ'ଣ ପାଇଁ ଆସୁଛେ ଭଗବାନ କ'ଣ ପାଇଁ ଆସୁଛନ୍ତି ଏ ଭଗବାନ ଧର୍ମ ଶିକ୍ଷା ଦେବା ପାଇଁ ଆମେ କହିଲୁ ନା ଯଦା ଯଦା ହି ଧର୍ମସ୍ୟ ଏ ସବୁବେଳେ ଏ ଧର୍ମର ଗ୍ଲାନି ହେଉଛି ଭୌତିକ ଜଗତରେ ତେଣୁ ଭଗବାନ ଆସୁଛନ୍ତି ଆସିବାର କାରଣ ନା ପରିତ୍ରାଣାୟ ସାଧୁନାଂ ଆପଣମାନେ ସାଧୁ ସାଧୁ ବୋଲି ଆଜି ଆସି ଭଗବାନଙ୍କର ଏଠି ଭଜନ କୀର୍ତ୍ତନ ସତ୍ସଙ୍ଗ କରୁଛନ୍ତି ଆପଣଙ୍କର କୋଷ୍ଟାପଡ଼ାରେ କେତେ ବ୍ୟକ୍ତି ଅଛନ୍ତି କେତେ ଲୋକ ଅଛନ୍ତି କିନ୍ତୁ ସମସ୍ତେ ଆସିପାରୁନାହାନ୍ତି ତେଣୁ ସାଧୁ ସ୍ୱଭାବ ଯେଉଁମାନଙ୍କର ଅଛି ସେମାନେ ସବୁ ଭଗବାନଙ୍କର ଭଜନ କରିବେ ଚତୁର୍ବିଧା ଭଜନ୍ତେ ମାନ ଜହ୍ନା ସୁକୃତି ଅର୍ଜୁନ ଚାରି ପ୍ରକାର ବ୍ୟକ୍ତି ଅଛନ୍ତି ସେମାନେ ବହୁତ ସୁକୃତିବାନ ସବୁ ପୁଣ୍ୟ ଧର୍ମ କାର୍ଯ୍ୟ କରନ୍ତି ସୁକୃତିବାନ ସେମାନେ ସେମାନେ ଭଗବାନଙ୍କର ଭଜନ କରନ୍ତି। ଆପଣମାନେ ଭଗବାନ ଭଜନ କରିବା ପାଇଁ ଆସିଛନ୍ତି। ସେମାନେ କିଏ କିଏ ଭଗବତ ଗୀତା ଏଇଟାକୁ ସପ୍ତମ ଅଧ୍ୟାୟରେ ନା କେଉଁ ଅଧ୍ୟାୟରେ କହିଲେ, ସପ୍ତମ ଅଧ୍ୟାୟରେ କହିଲେ ଚତୁର୍ବିଧା ଚାରି ପ୍ରକାର ବ୍ୟକ୍ତି ଭଗବାନଙ୍କୁ ଭଜନ କରନ୍ତି। ସପ୍ତମ ଅଧ୍ୟାୟରେ ଭଗବାନ କହୁଛନ୍ତି ଭଗବତ ଗୀତା ଆପଣ ପଢ଼ନ୍ତୁ, ଆଦେହରେ ସବୁ ପ୍ରକାର ଜ୍ଞାନ ରହିଛି ଭଗବତ ଗୀତାରେ। ଆପଣମାନେ ଏଠି ଆମର ଦିଆହେଇଛି ଭଗବତ ଗୀତା, ଆମର ଆ ଭିତରେ ହେଇଗଲା ଗୋଟେ ଗୀତା, କ'ଣ ଗୀତାର ଯେଉଁ ଭଗବାନ କହିଥିଲେ ଗୀତା, ଗୀତା ଜୟନ୍ତୀ, ସେ ଗୀତା ଜୟନ୍ତୀ ଉପଲକ୍ଷେ ଆମେ ଭଗବତ ଗୀତାକୁ କମ୍ ଦାମରେ ବିକୁଥିଲୁ। ଦାମ ହେଉଛି 200 ଟଙ୍କା, ଆମେ 180 ଟଙ୍କାରେ ଦେଉଥିଲୁ। ଏସବୁ ଆମେ ବିଭିନ୍ନ ସ୍ଥାନରେ ସବୁ କହିଛୁ। ତେଣୁ ଯେଉଁ ରହିଛି ଇଏ ଭଗବତ ଗୀତାରେ ଭଗବାନ ସବୁ ଧର୍ମ ବିଷୟରେ କହୁଛନ୍ତି। ଭଗବତ ଗୀତା କ'ଣ, ଇଏ ଧର୍ମ କଥା କୁହାଯାଉଛି 18 ଅଧ୍ୟାୟରେ। ଆପଣମାନେ ପଢ଼ନ୍ତୁ ଏ ଭଗବତ ଗୀତା, ଏଇ ଗୀତା ପଢ଼ିକିରି, ହଁ ଠିକ୍ ହେଲା, ଏଇ ଗୀତା ପଢ଼ିକିରି ସାରା ପୃଥିବୀର ଲୋକମାନେ ଏ ଭଗବାନଙ୍କୁ ଭଜନ କରୁଛନ୍ତି। ଏ ଗୀତା ଆପଣ ଦେଖିବେ ଲେଖା ହେଇଛି ଭଗବତ ଗୀତା ମୌଳିକ ରୂପରେ, ମୌଳିକ ରୂପରେ କହିଲେ ଭଗବାନ ଯେଉଁ ଜ୍ଞାନ ଦେଇଛନ୍ତି ସେହିଭଳି ଭାବରେ ଜ୍ଞାନ ଦିଆଯାଉଛି, ତା ଦେହରେ କିଛି ଏପଟ ସେପଟ କରାଯାଉ ନାହିଁ। ଭଗବତ ଗୀତାର ବହୁତ ଭାଷ୍ୟ ରହିଛି, କିନ୍ତୁ କେତେଜଣ ସେ ଭଗବତ ଗୀତା ପଢ଼ି ଭଗବାନଙ୍କ ଭକ୍ତ ହେଉଛନ୍ତି, କେତେଜଣ ହେଉଛନ୍ତି? ତେଣୁ ଇଏ ଯେଉଁ ଭଗବାନ ଆସନ୍ତି ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରିବେ। ସପ୍ତମ ଅଧ୍ୟାୟରେ ଭଗବାନ କହିଲେ ଏ ଭୌତିକ ଜଗତ ଏଭଳି ରହିଛି, ଏ ଭୌତିକ ଜଗତରେ ଏ ମାୟା ଦ୍ୱାରା, ଭୌତିକ ଜଗତଟା ମାୟା ଦ୍ୱାରା ସମସ୍ତେ ବନ୍ଦୀ ହେଇକି, ଆମେ ସବୁ ବନ୍ଦୀ ହେଇକି ରହିଛେ। ଆମେ ଦେଖାଯାଉଛେ ଆମେ ସ୍ୱାଧୀନ, ଆମେ କିଛି ବନ୍ଦୀ ନୁହଁ, ବନ୍ଦୀ ନୁହଁ, ଆମେ ହେଉଛୁ ମୁକ୍ତ ପୁରୁଷ, କିନ୍ତୁ ପ୍ରକୃତରେ ଆମେ ବନ୍ଦୀ ହେଇକି ରହିଛେ। ଆମେ ଉଦାହରଣ କହିବା, ଯଦି ଆପଣ 5 ଘଣ୍ଟା ନ ଖାଇକି ରହିଗଲେ ଆପଣ ଭୋକ ହେବ, ଇଏ ଆପଣ ଭୋକ ଦ୍ୱାରା ବନ୍ଦୀ ହେଇକି ରହିଛନ୍ତି। ଯଦି ରାତି ଅଧିକା ହେଇଗଲେ ଆପଣ ଶୋଇବା ନିଦ ଆସିଯିବ, ଏ ନିଦ ଦ୍ୱାରା ଏ ତମ ଗୁଣ ଦ୍ୱାରା ଆପଣ ବନ୍ଦୀ ହେଇକି ରହିଛନ୍ତି। ଏହିଭଳି ଭାବରେ ଆମେ ସବୁ ବଦ୍ଧ ଅବସ୍ଥାରେ ରହିଛେ ବର୍ତ୍ତମାନ। ତେଣୁ ଇଏ ହେଉଛି ଭଗବାନଙ୍କର ମାୟା, ଏ ଭୌତିକ ଜଗତ ଯେଉଁ ରହିଛି ଏଠି 3ଟି ଗୁଣର କାର୍ଯ୍ୟ ଚାଲିଛି, ସତ୍ୟଗୁଣ, ରଜଗୁଣ ଏବଂ ତମଗୁଣ। ତେଣୁ ଏଇ ମାୟାର ଅଧୀନରେ ସମସ୍ତେ ରହିଛନ୍ତି। ଭଗବାନ କହିଲେ ସେ କଥା ସପ୍ତମ ଅଧ୍ୟାୟରେ, ଭଗବାନ କହିଲେ ଦୈବୀ ହିସା ଗୁଣମୟୀ ମମ ମାୟା ଦୂରତୟା ମାମେବ ଯେ ପ୍ରପଦ୍ୟନ୍ତେ ମାୟା ମେତାଂ ତରନ୍ତି ତେ। ଏଇ ଯେଉଁ ଭଗବାନଙ୍କର ଏଇ ଯେଉଁ ଗୁଣ ରହିଛି ଏଇଟା ବହୁତ ଶକ୍ତିଶାଳୀ ରହିଛି, ତାକୁ କେହି ଆମେ ନିଜ ଚେଷ୍ଟାରେ ପାର ହୋଇପାରିବା ନାହିଁ। ଆପଣଙ୍କର ସମ୍ବଲପୁରରେ ଜେଲ୍ ରହିଛି, ଯେଉଁମାନେ ସରକାରଙ୍କ ନିୟମ ଭଙ୍ଗ କରୁଛନ୍ତି ଜେଲ୍ରେ ବନ୍ଦୀ ହେଇକି ରହୁଛନ୍ତି, କିନ୍ତୁ ତଥାପି କେତେ 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 ସମୟରେ ଦେଖାଯାଏ ଜେଲ୍କୁ ଭାଙ୍ଗିକି ସେମାନେ ପଳେଇ ଯାଆନ୍ତି। କିନ୍ତୁ ଭଗବାନ ଗୋଟେ ଏଭଳି ଜେଲ୍ ସୃଷ୍ଟି କରିଛନ୍ତି ଯେଉଁ ଜେଲ୍ରେ କୌଣସି କବାଟ ଦରକାର ନାହିଁ, ବନ୍ଦ ବାନ୍ଦ କିଛି ନାହିଁ, ସବୁ ଖୋଲା। ଆମର ଶରୀର ଗୋଟେ ଜେଲ୍ ଭଳି, ଆମେ ଏଇ ଶରୀର ଭିତରେ ଜେଲ୍ରେ ବନ୍ଦୀ ହେଇକି ରହିଛେ। ଏ ଶରୀରରେ 9ଟି ଦ୍ୱାର ରହିଛି, ଖୋଲା ମୁକ୍ତ ରହିଛି ଦ୍ୱାର, 9ଟି ଦ୍ୱାର, ଆମେ ଚାହିଁଲେ ପଳେଇ ଯାଇପାରିବା, ଯେତେବେଳେ ଚାହିଁ ପଳେଇ ଯାଇପାରିବା, କିନ୍ତୁ ଆମେ ଯାଉନାହିଁ। ଇଏ ହେଉଛି ଭଗବାନଙ୍କର ଜେଲ୍, ଇଏ ହେଉଛି ଗୁଣ ମାୟାର ପ୍ରଭାବରେ ସମସ୍ତେ ରହିଛି, ବନ୍ଦୀ ହେଇକି ରହିଛି। ମମ ମାୟା ଦୂରତୟା, ତାକୁ ଆମେ ଯେତେ ଚେଷ୍ଟା କଲେ ମଧ୍ୟ ପାର ହୋଇପାରିବା ନାହିଁ, ଯେତେ ଚେଷ୍ଟା କର ପାର ହୋଇପାରିବା ନାହିଁ। କିନ୍ତୁ ଯଦି ଆମେ ଭଗବାନଙ୍କ ଶରଣରେ ଯିବା, ମା ଏବେ ଯେ ପ୍ରପଦ୍ୟନ୍ତେ, ରାଧା ମାଧବଙ୍କର ଯଦି ଶରଣରେ ଯିବା ତାହେଲେ ମାୟାକୁ ପାର ହୋଇଯିବା, ମାୟା ମେତାଂ ତରନ୍ତି ତେ। ତେଣୁ ଅର୍ଜୁନକୁ ଯେତେବେଳେ ଭଗବାନ କଥା କହୁଛନ୍ତି ସପ୍ତମ ଅଧ୍ୟାୟରେ, ଅର୍ଜୁନ ଚିନ୍ତା କରୁଛନ୍ତି ପ୍ରଭୁ ଯଦି ଆପଣଙ୍କ ଶରଣରେ ଗଲେ ଜଣେ ମାୟାରୁ ପାର ହୋଇଯାଇପାରିବ, ବନ୍ଦୀରୁ ମୁକ୍ତ ହୋଇପାରିବ, ତାହେଲେ ଲୋକମାନେ କାହିଁକି ଆପଣଙ୍କ ଶରଣରେ ଯାଉନାହାନ୍ତି? ଅର୍ଜୁନ ପଚାରିନାହାନ୍ତି, ଅର୍ଜୁନ ମନରେ ଭାବ, ଅର୍ଜୁନ ହେଉଛନ୍ତି କ'ଣ, ଆମ ବଦ୍ଧ ଜୀବଙ୍କର ସେ ହେଉଛନ୍ତି ନେତା, ଆମେ କେମିତି ଜୀବନ ମାନେ ଆମେ ଜୀବନରେ କେମିତି ଶ୍ରେଷ୍ଠ ଗତି ଲାଭ କରିବା, ସେଥିପାଇଁ ଅର୍ଜୁନ ଆମର ରୋଲ୍ କରୁଛନ୍ତି, ବଦ୍ଧ ଜୀବର ରୋଲ୍ କରୁଛନ୍ତି। ଅର୍ଜୁନ ହେଉଛନ୍ତି ଭଗବାନ ଭକ୍ତ, ସେ ସବୁ ଜାଣନ୍ତି। ସେ ଯେଉଁ ପଚାରୁଛନ୍ତି, ଆମ ପାଇଁ ପଚାରୁଛନ୍ତି, ଆମେ କାହିଁକି ଭଗବାନଙ୍କ ଶରଣରେ ଯାଉନାହିଁ? ଅର୍ଜୁନ ସେହି ପ୍ରଶ୍ନ ମନରେ ତାଙ୍କର ଆସୁଛି। ତେଣୁ ଭଗବାନ କହିଲେ, ନମାଂ ଦୁଷ୍କୃତିନ ମୂଢ଼ା ପ୍ରପଦ୍ୟନ୍ତେ ନରାଧମ ମାୟା ଅପହୃତ ଜ୍ଞାନମ ଆସୁରଂ ଭାବମାଶ୍ରିତା। ଚାରି ପ୍ରକାର ବ୍ୟକ୍ତି ଅଛନ୍ତି ଯେଉଁମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ସେମାନେ ସବୁ ପାପୀ ବ୍ୟକ୍ତି, ଧର୍ମ କାର୍ଯ୍ୟ କରୁନାହାନ୍ତି, ଅଧର୍ମରେ ରତ ରହିଛନ୍ତି ସବୁବେଳେ। ସେମାନେ କିଏ କିଏ ନା, ପ୍ରଥମେ ହେଉଛନ୍ତି ଯେଉଁମାନେ ମୂଢ଼ା, ଯେଉଁମାନେ ମୂର୍ଖ ବ୍ୟକ୍ତି, ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ଏବଂ ନରାଧମ, ଚାରି ଲକ୍ଷ ପ୍ରକାର ମନୁଷ୍ୟ ଅଛନ୍ତି, ଚାରି ଲକ୍ଷ ପ୍ରକାର ଚେତନାର, ଚେତନାର ତାରତମ୍ୟରେ ଚାରି ଲକ୍ଷ ପ୍ରକାର ଜୀବ ରହିଛନ୍ତି, ମନୁଷ୍ୟ ଜୀବ ନୁହଁ, ମନୁଷ୍ୟ ତ ଜୀବ ତ 84 ଲକ୍ଷ ପ୍ରକାର ଜୀବ ରହିଛନ୍ତି, ମନୁଷ୍ୟ ହେଉଛନ୍ତି 4 ଲକ୍ଷ ପ୍ରକାର। ତାଙ୍କ ଭିତରୁ ଯେଉଁମାନେ ଅଧମ, ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ଆଉ ଗୋଟେ ହେଲା କିଏ ନା, ମାୟା ଅପହୃତ ଜ୍ଞାନ। ଅର୍ଜୁନ କହି, ପ୍ରଭୁ ମୋତେ ଏଇ କଥାଟି ମୁଁ ଯେତେବେଳେ କହିଥିଲି, ମୋତେ ଜଣେ ପ୍ରଶ୍ନ ପଚାରିଥିଲେ, ଅର୍ଜୁନ ଯେଉଁ ପ୍ରଶ୍ନ ପଚାରିଛନ୍ତି ଭଗବାନଙ୍କୁ, ସିଏ ମୋତେ ସେଇ ମୋତେ ପ୍ରଶ୍ନ ପଚାରିଥିଲେ, ଯଦି ମୂର୍ଖମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି ତାହେଲେ ବିଦ୍ୱାନ ବ୍ୟକ୍ତିମାନେ କାହିଁ ଯାଉନାହାନ୍ତି? ମୂର୍ଖ ବ୍ୟକ୍ତି ଯିବେନି, ଜାଣିନାହାନ୍ତି, ସେ ଜ୍ଞାନ ନାହିଁ, ଗଲେ ନାହିଁ। କିନ୍ତୁ ବିଦ୍ୱାନ, ଯେଉଁମାନେ ବହୁତ ବିଦ୍ୱାନ ପଣ୍ଡିତ ସବୁ ରହିଛନ୍ତି, ବୈଜ୍ଞାନିକମାନେ ରହିଛନ୍ତି, ବହୁତ ବୁଦ୍ଧିମାନ ବ୍ୟକ୍ତି ରହିଛନ୍ତି, ସେମାନେ ତାହେଲେ ଯିବା କଥା, ସେମାନେ କାହିଁ ଯାଉନାହାନ୍ତି? ତେଣୁ ସେମାନେ କାହିଁକି ଯାଉନାହାନ୍ତି ନା, ମାୟା ଅପହୃତ ଜ୍ଞାନ। ତାଙ୍କର ଯଦିଓ ଜ୍ଞାନ ଅଛି, ବହୁତ ପ୍ରକାର ଜ୍ଞାନ ରହିଛି, ରାବଣ ସ୍ୱର୍ଗକୁ ସିଡ଼ି ତିଆରି କରିବା ପାଇଁ ଚେଷ୍ଟା କରିଥିଲା, ରାବଣ ଏତେ ଏତେ ଜ୍ଞାନ ଥିଲା ତାର, ସ୍ୱର୍ଗକୁ ସିଡ଼ି କରିଦେଇଥାନ୍ତା, ଆଉ ସ୍ୱର୍ଗକୁ ଯିବା ପାଇଁ ଅସୁବିଧା ନଥାନ୍ତା, ଆମେ ସିଡ଼ିରେ ପଳେଇ ଯାଇଥାନ୍ତେ। ସେଇଭଳି ଭାବରେ ହିରଣ୍ୟକଶିପୁ, ସମସ୍ତ ବିନା ଚାଷରେ ସବୁ ଫଳ ମିଳିବ, ହିରଣ୍ୟକଶିପୁ ଏଭଳି ବ୍ୟବସ୍ଥା କରିଥିଲେ, ଚାଷ କରିବା ଦରକାର ନାହିଁ, ସବୁ ଉଦ୍ଭିଦମାନେ ସବୁ ଆଣିକି ଫଳ ତାଙ୍କର ଦେବେ, ପନିପରିବା ଦେବେ, ଫଳ ଦେବେ, ସବୁ ଯେ ସବୁ ଦେଇଦେବେ, ସମୁଦ୍ର ରତ୍ନ ଆଣିକି ଦେଇଦେବ। ଏଇଭଳି ଭାବେ ବହୁତ ବୁଦ୍ଧି ତାଙ୍କର ଥିଲା, କିନ୍ତୁ ମାୟା ଦ୍ୱାରା ତାଙ୍କର ଜ୍ଞାନଟା ଅପହରଣ ହୋଇଯାଇଛି। ତେଣୁ ସେମାନେ ମାୟା ଦ୍ୱାରା ଅପହରଣ ହୋଇଯାଇଥିବାରୁ ସେମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ, ମାୟା ଅପହୃତ ଜ୍ଞାନ। ଆଉ ଗୋଟେ ହେଉଛି କ'ଣ ନା, ଅସୁର, ଯେଉଁମାନେ ଅସୁର ସ୍ୱଭାବ। ଭଗବତ ଗୀତା 16 ଅଧ୍ୟାୟରେ ଦେବତାମାନଙ୍କର ଗୁଣ ରହିଛି, ଅସୁରମାନଙ୍କର ଗୁଣ ରହିଛି, ଆମ ଭିତରୁ କିଏ ଦେବତା କିଏ ଅସୁର, ଅସୁର ଗୁଣ ସବୁ ରହିଛି, 16 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ। ଏହିଭଳି ଭାବରେ ଚାରି ପ୍ରକାର ବ୍ୟକ୍ତି ରହିଛନ୍ତି, ସେମାନେ ଦୁଷ୍କୃତି ନୁହଁ, ସେମାନେ କୌଣସି ତାଙ୍କର ସୁକୃତି ବା ପୁଣ୍ୟ କିଛି କାର୍ଯ୍ୟ କରୁନାହାନ୍ତି, ସବୁବେଳେ ପାପରେ ଲିପ୍ତ ରହିଛନ୍ତି। ତେଣୁ ଭଗବାନ କହିଲେ କ'ଣ ନା, ବିନାଶାଚ ଦୁଷ୍କୃତା। ସେ ଦୁଷ୍କୃତମାନଙ୍କୁ ଭଗବାନ ଯେତେବେଳେ ଆସନ୍ତି ତାଙ୍କୁ ବିନାଶ କରନ୍ତି, ବିନାଶାଚ ଦୁଷ୍କୃତା। ତେଣୁ ଯେଉଁମାନେ ସୁକୃତିବାନ ପୁରୁଷ, ଯେଉଁମାନେ ପୁଣ୍ୟବାନ ବ୍ୟକ୍ତି, ଯେଉଁମାନେ ଧାର୍ମିକ ବ୍ୟକ୍ତି, ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି। ତେଣୁ ସେମାନେ ମଧ୍ୟ ଚାରି ପ୍ରକାର ବ୍ୟକ୍ତି ରହିଛନ୍ତି। ଭଗବତ ଗୀତାରେ 7 ଅଧ୍ୟାୟରେ ଭଗବାନ କହିଲେ, ଚତୁର୍ବିଧା ଭଜନ୍ତି ମାଂ ଜନା ସୁକୃତି ନ ଅର୍ଜୁନ। ଯେଉଁମାନେ ସୁକୃତିବାନ ବ୍ୟକ୍ତି, ସେମାନେ ଚାରି ପ୍ରକାର ସୁକୃତିବାନ ବ୍ୟକ୍ତି ରହିଛନ୍ତି, ସେମାନେ ଭଗବାନଙ୍କର ଭଜନ କରନ୍ତି। ମାନେ କିଏ କିଏ ସେମାନେ, ଅର୍ଜୁନ ପ୍ରଭୁ କିଏ କିଏ ସେମାନେ ନା, ସେମାନେ ହେଉଛନ୍ତି କିଏ ନା, ଆତ, ଯେଉଁମାନେ ଦୁଃଖରେ ପଡ଼ିଲେ ଯଦି ଭଗବାନଙ୍କ ଶରଣରେ ଗଲେ ତାହେଲେ ସେମାନେ ସୁକୃତିବାନ ପୁରୁଷ। ଆର୍ତ୍ତ ଜିଜ୍ଞାସୁ, ଜିଜ୍ଞାସା କରୁଛନ୍ତି, ଆପଣ ଯେମିତି ଜିଜ୍ଞାସା କରିଥିଲେ ଧର୍ମଟା କ'ଣ ଆମକୁ କୁହନ୍ତୁ, ଏ ଜିଜ୍ଞାସା, ଏମାନେ ସୁକୃତିବାନ ପୁରୁଷ, ଜିଜ୍ଞାସା କରନ୍ତି। ଏବଂ ଯାହାର ଅର୍ଥ ଦରକାର, ଧ୍ରୁବଙ୍କ କଥା ଆସିବ, ଧ୍ରୁବ ବିରାଟ ବଡ଼ ରାଜ୍ୟ ଚାହୁଁଥିଲେ, ଅର୍ଥାର୍ଥୀ ଏବଂ ଜ୍ଞାନୀ, ଯେଉଁମାନେ ଜ୍ଞାନୀ ସେମାନେ ଜ୍ଞାନର ଅନୁସନ୍ଧାନ କରି ଭଗବାନଙ୍କୁ ଜାଣିବା ପାଇଁ ଚାହାନ୍ତି। ଚାରି ପ୍ରକାର ବ୍ୟକ୍ତି ରହିଛନ୍ତି, ଏମାନେ ଆତ୍ମ ଜିଜ୍ଞାସୁର ଅର୍ଥାର୍ଥୀ ଜ୍ଞାନୀ ଚ ଭରତର୍ଷଭ, ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି। ଆହେ ନୀଳ ଶୈଳ ପ୍ରବଳ ମତ ବାରଣ, ପ୍ରବଳ ମତ ବାରଣ, ମୋ ଆରତ ନଳିନୀ ବନକୁ କର ଦଳନ। ଆହେ ନୀଳ ଶୈଳ ଘୋର ବନ, ଏ ଗୀତ ଜାଣିଛନ୍ତି ଆପଣମାନେ? ସାଲବେଗ, ସାଲବେଗ ଜଣେ ମୁସଲମାନ ଥିଲେ, ତାଙ୍କ ପିତା ମୁସଲମାନ ଥିଲେ, ମା ଥିଲେ ବ୍ରାହ୍ମଣୀ। ଆପଣ ପୁରୀ ଗଲାବେଳେ ବାଟରେ ପଡ଼ୁ ଦାଣ୍ଡ ମୁକୁନ୍ଦପୁର, ସେଇଠି ତାଙ୍କର ମାତା ଥିଲେ। ସିଏ ଗୀତଟିକୁ ରଚନା କରିଛନ୍ତି, ସାଲବେଗ ଭକ୍ତ। ସିଏ ମୁସଲମାନ ଘର ମୁସଲମାନ ପିତା ହେଲେ କ'ଣ ହେବ, ସେ ଭଗବାନଙ୍କ ଭଜନ କରିଛନ୍ତି। ଏଇ ଭଜନଟି ସେ ଲେଖିଛନ୍ତି, ଗୌରବ ନିମୃଗୁଣୀ ପଡ଼ିଥିଲା କସନ, କେଡ଼େ ବଡ଼ ବିପତ୍ତିରୁ ଉଦ୍ଧରିଲ ଆପଣ। ଆହେ ନୀଳ ଶୈଳ ପ୍ରବଳ ମତ ବାରଣ, ପ୍ରବଳ ମତ ବାରଣ, ମୋ ଆରତ ନଳିନୀ ବନକୁ କର ଦଳନ। ଆହେ ନୀଳ ଘର ବନେ ମୃଗୁଣୀ ଗୋଟେ ଥିଲା, ଚାରିପଟେ ବିପଦ ଥିଲା, କେଉଁପଟେ ରକ୍ଷା ପାଇବାର ସୁବିଧା ମାନେ ନଥିଲା, ଆଉ ଆଶା ନଥିଲା। ସେ ସେହି ଅବସ୍ଥାରେ ସେ ଭଗବାନ ଡାକିଲା, ମୃଗୁଣୀ ଜଣେ ପଶୁ, ପଶୁଟେ ସିଏ, ତାହାର ତାଙ୍କର ବୁଦ୍ଧି ଏତେ ଉନ୍ନତ ନୁହଁ, କିନ୍ତୁ ସେ ଭଗବାନଙ୍କୁ ସ୍ମରଣ କଲା, ଭଗବାନ ତାଙ୍କୁ ଉଦ୍ଧାର କଲେ। ରହିଛି ଆମେ ପିଲାଦିନେ ପଢ଼ୁଥିଲୁ ସେଇଟା, ଆପଣ ପଢ଼ୁଛନ୍ତି ସେଇଟା, ପଢ଼ିଥିଲେ କି ଜାଣିଛନ୍ତି କ'ଣ କେମିତି ହେଇଥିଲା, ମୃଗୁଣୀ କେମିତି ରକ୍ଷା ପାଇଥିଲା? ଗୋଟେ ପଟେ ଶିକାର ଆସିଛି, ବ୍ୟାଧ ତାକୁ ଶିକାର କରିବ, ଜାଲ ବିଛେଇ ଦେଇଛି, ସେ ଯାଇପାରି ଜାଲରେ ପଡ଼ିଯିବ। ଆଉ ଗୋଟେ ପଟେ ନିଆଁ ରହିଯାଇଛି, ନିଆଁ ରହିଛି, ନିଆଁ ଲାଗିଯାଇଛି, ଜଙ୍ଗଲରେ ନିଆଁ ଲାଗିଯାଇଛି, ତାପରେ ଯିବା ପାଇଁ ବାଟ ନାହିଁ। ଏହିଭଳି ଭାବରେ ଚାରିପଟେ ବନ୍ଦ ହୋଇକି ରହିଛି, ତା'ର ଉଦ୍ଧାରିବାର ବାଟ ନାହିଁ। ସେତେବେଳେ ସେ ଭଗବାନଙ୍କୁ ସ୍ମରଣ କଲା, ଭଗବାନ ଡାକିଲା, ପଶୁଟେ ହେଲେ ମଧ୍ୟ ସେ ଭଗବାନଙ୍କୁ ସ୍ମରଣ କଲା। କିନ୍ତୁ ଭଗବାନ ଏଭଳି ବ୍ୟବସ୍ଥା କଲେ, କ'ଣ କଲେ ନା, ଗୋଟେ ସାପ ଆସିକରି ଗୋଟେ ପଟେ ରହିଛି, ଶିକାରୀ ରହିଛି, ସର ଧରିକି ମାରିଦେବ, ଏପଟେ ଗଲେ ଶିକାରୀ ରହିଛି, ସେପଟେ ଗଲେ ଜାଲ ପଡ଼ିଛି, ଏପଟେ ନିଆଁ ରହିଛି, ଏଭଳି ସବୁ ରହିଛି, ଉଦ୍ଧାର ହେବାର କେଉଁଠି ବାଟ ନାହିଁ। ଆମ ଜୀବନରେ ମଧ୍ୟ ସେହିଭଳି ଭାବରେ ଅବସ୍ଥା ଆସିବ, ବିଭିନ୍ନ ପ୍ରକାର ବିପଦ ଆସିବ, କିନ୍ତୁ ଯେତେବେଳେ ବିପଦ ଆସିବ ସେତେବେଳେ ଆମେ ଭଗବାନଙ୍କୁ ସ୍ମରଣ କରିବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ମୃଗୁଣୀ ଭଗବାନଙ୍କ ସ୍ମରଣ କଲା, ଭଗବାନ ତାକୁ ଉଦ୍ଧାର କରିଦେଲେ। ଆପଣମାନଙ୍କ ଜୀବନରେ କିଛି କିଛି ଅଭିଜ୍ଞତା ଥିବ, ବିପଦରେ ପଡ଼ିକରି କେମିତି ଉଦ୍ଧାର ପାଇଛନ୍ତି, କାହାର ଥିବ? ସମସ୍ତଙ୍କ ଜୀବନରେ ବିପଦ ଆସିଛି, ତେଣୁ ଭଗବାନ ଏଭଳି ବ୍ୟବସ୍ଥା କଲେ, ଯେଉଁ ଶିକାରୀ ଯେ ସର ରଖିକି ରହିଛି ମାରିଦେବ, ଗୋଟେ ସାପ ଆସି ତାକୁ କାମୁଡ଼ି ଦେଲା, ସାପ ଦଂଶନ କରିଦେଲା, ତା'ର ଯେଉଁ ଲକ୍ଷ୍ୟ ରଖିଥିଲା ଲକ୍ଷ୍ୟ ଏପଟ ସେପଟ ହୋଇଗଲା। ଆରପଟେ ଯେଉଁ ନିଆଁ ଲାଗିଥିଲା ବର୍ଷା ହୋଇଗଲା, ନିଆଁ ଲିଭିଗଲା। ଏହିଭଳି ଭାବରେ ସେ ଉଦ୍ଧାର ପାଇଗଲା, ଭଗବାନଙ୍କୁ ଡାକିଲେ ଭଗବାନ ରକ୍ଷା କରନ୍ତି। ଭଗବତ ଗୀତାରେ ଭଗବାନ କହିଲେ, କୌନ୍ତେୟ ପ୍ରତିଜାନି ହି ନ ମେ ଭକ୍ତ ପ୍ରଣଶ୍ୟତି, ହେ କୁନ୍ତୀ ପୁତ୍ର ତୁମେ ଦୃଢ଼ ଭାବରେ ଘୋଷଣା କର ଯେ ତାଙ୍କର ଭକ୍ତ କେବେ ହେଲେ ତା'ର ପତନ ହେବ ନାହିଁ, ନମେ ଭକ୍ତ ପ୍ରଣଶ୍ୟତି, ଭଗବାନ ତାକୁ ରକ୍ଷା କରନ୍ତି। ତେଣୁ ଏହିଭଳି ଭାବରେ ଚାରି ପ୍ରକାର ବ୍ୟକ୍ତି ଅଛନ୍ତି ଯେ ଭଗବାନଙ୍କର ଭଜନ କରନ୍ତି। ଆର୍ତ୍ତର ଉଦାହରଣ ଦିଆଯାଏ ଏ ଗଜରାଜ। ଗଜରାଜ ଜଣେ ଥିଲା, ଗଜରାଜ ଗୋଟେ ହାତୀ ଯେ ଥିଲା, ସିଏ ଏତେ ତା'ର ଶକ୍ତି ଥିଲା ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଏ ବ୍ରହ୍ମାଙ୍କର ଗୋଟିଏ ଦିନରେ 14 ଜଣ ମନୁ ଆସନ୍ତି। ଏ ଚତୁର୍ଥ ମନୁ ତାମସ ମନୁଙ୍କ ସମୟରେ ଭଗବାନଙ୍କର ଏଇ ଲୀଳାଟି ହୋଇଥିଲା, ଅଷ୍ଟମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ସେ ଗଜ ଯେ ଥିଲା ହାତୀ ପୂର୍ବ ଜନ୍ମରେ ସେ ଥିଲା ଗୋଟେ ରାଜା ଥିଲେ, ଇନ୍ଦ୍ରଦୁମ୍ନ ରାଜା ତାଙ୍କର ନାଁ ଥିଲା। ବହୁତ ବଡ଼ ଭକ୍ତ ଥିଲେ, ସବୁ ସଂସାର ତ୍ୟାଗ କରି ମଳୟ ପର୍ବତ ଉପରେ ଆସି ଭଗବାନଙ୍କୁ ଭଜନ କରୁଥିଲେ। କିନ୍ତୁ ଗୋଟେ ଥରେ ଜଣେ ଋଷି ଆସିଥିଲେ, ଅଗସ୍ତ୍ୟ ଋଷି ଆସିଥିଲେ, ସିଏ ଆଉ ତାଙ୍କୁ ସମ୍ମାନ କଲେନି ବୋଲି ସେ ତାଙ୍କୁ ଅଭିଶାପ ଦେଇଦେଲେ। କହିଲେ ତୁ ଗଜ ଭଳି ରହିଛୁ, ଆମେ ସବୁ ଆସିଛୁ, ଆମର ଶିଷ୍ୟମାନେ ଆସିଛନ୍ତି, ଆମକୁ ଠିକ୍ ଭାବରେ ତୁମେ ସମ୍ମାନ କରୁନ, ଆତିଥ୍ୟ ପ୍ରଦାନ କରୁନା କହିକି ଅଭିଶାପ, ତୁ ଗଜ ହେଇଯା, ତୁ ଗୋଟେ ହାତୀ ହେଇଯା। ତେଣୁ ସେ ଗୋଟେ ଗଜ ହେଇଗଲେ। ତେଣୁ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଗୋଟେ ତ୍ରିକୁଟ ପର୍ବତ ରହିଛି, ଗୋଟେ ସୁନାର ପର୍ବତ, ଗୋଟେ ରୂପାର ପର୍ବତ, ଗୋଟେ ଲୁହାର ପର୍ବତ, 3ଟି ପର୍ବତ ରହିଛି। କ୍ଷୀରସାଗର ରହିଛି ସେଠି, କ୍ଷୀରର ଆମର ଯେମିତି ଜଳ ସାଗର ରହିଛି, ଲୁଣି ସାଗର ଏଇଟା ଲୁଣି ଜଳ, ସେମିତି ଗୋଟେ କ୍ଷୀରସାଗର ରହିଛି, ତା ଦେହରେ ଏଇ 3ଟି ପର୍ବତ ରହିଛି। ସେଇଠି ସେ ରହୁଥିଲା, ସେଠି ଗୋଟେ କୁବେରଙ୍କର ଗୋଟେ ସରୋବର ଥିଲା, ସେ ହାତୀ ସେଠି ରହୁଥିଲା। ହାତୀ ଏତେ ଶକ୍ତିଶାଳୀ, ବାଘ ସିଂହ ତାକୁ ଦେଖି ଭୟ କରିଯାଆନ୍ତି, ପଳେଇ ଯାଆନ୍ତି। ସାଧାରଣତଃ ବାଘ ସିଂହମାନେ ହାତୀକୁ ଆକ୍ରମଣ କରନ୍ତି, କିନ୍ତୁ ଇଏ ହାତୀ ଏତେ ଶକ୍ତିଶାଳୀ ଥିଲା ବାଘ ସିଂହମାନେ ଦେଖି ପଳେଇ ଯାଆନ୍ତି। ଥରେ ଗୋଟେ ଖରାଦିନର ଘଟଣା, ସେ ବୁଲୁଥିଲା ବେଳେ ଜଙ୍ଗଲରେ ତାକୁ ଶୋଷ ହେଲା। ତା'ର ବହୁତ ପତ୍ନୀମାନେ ସବୁ ଅଛନ୍ତି, ପିଲା ଛୁଆ ସବୁ ଅଛନ୍ତି, ହାତୀର ସମାଜ ସେ ରହିଛି। ତେଣୁ ତାଙ୍କୁ ଯେତେବେଳେ ଶୋଷ ହେଲା, ତୃଷା ହେଲା, ସେ ସରୋବରରେ ଯାଇକରି ପାଣି ପିଇଲା। ହାତୀକୁ କୁହାଯାଏ ଦୀପ। ଦୀପ କାହିଁକି ନା ହାତୀ ଦୁଇ ଥର ପାଣି ପିଏ, ଗୋଟିଏ ଥର ତା'ର ଶୁଣ୍ଢରେ ନେବ, ତା'ପରେ ଆଉ ଗୋଟେ ଥର ସେ ପାଟିରେ ପକାଇବ, ସେଥିପାଇଁ ତା ନାଁ ହେଉଛି ଦୀପ ହାତୀ। ସେ ଏହିଭଳି ଭାବେ ପାଣି ପିଉଛି, ପାଣି ପିଇଲା, ସ୍ନାନ କଲା। ଖରାଦିନ ଜଳରେ ରହିକରି ବହୁତ ଆନନ୍ଦ ଲାଗୁଥିଲା, ଥଣ୍ଡା ଲାଗୁଥିଲା। ଖାଲି ନିଜେ ପାଣି ପିଇଲା, ସ୍ନାନ କଲା ତା ନୁହଁ, ତା ସ୍ତ୍ରୀମାନଙ୍କୁ, ତା ପିଲାମାନଙ୍କୁ ସବୁ ଆଣିକି ସବୁ ପାଣି ପିଆଇଲା, ତାକୁ ସବୁ ଦେଲା। ଏଇଭଳି ଭାବରେ ସମୟ ପଳେଇଗଲା, ବହୁତ ସମୟ ପଳେଇଗଲା। ଜାଣିପାରିଲା ନାହିଁ ତା'ର କିଭଳି ବିପଦ ରହିଛି ଭବିଷ୍ୟତ ପାଇଁ। ଆର କହିବାର ଉଦ୍ଦେଶ୍ୟ ହେଉଛି, ଆମେ ଯେଉଁ ପିଲା ଛୁଆ ସଂସାରରେ ରହିଯାଇଛେ, ମାତିକି ରହିଯାଇଛେ, ଆମେ ଚିନ୍ତା କରିପାରୁନି, ଆମର ମଧ୍ୟ ମୃତ୍ୟୁ ସମୟ ଆସିଯିବ, ଏ ଭଗବାନ ଶିକ୍ଷା ଦେଉଛନ୍ତି। ଆମେ ସବୁବେଳେ ସତର୍କ ରହିବାର ଅଛି, ଭଗବାନଙ୍କ ଶରଣରେ ଯିବାର ଅଛି। ଯାହା କର, ଭଗବାନଙ୍କୁ ସ୍ମରଣ କରିବା। ତେଣୁ ଗୋଟେ କୁମ୍ଭୀର ଆସି ପହଞ୍ଚିଗଲା, କୁମ୍ଭୀର ଆସି ସେ ହାତୀକୁ ମାଡ଼ି ପକାଇଲା, ହାତରେ ତା ଦାନ୍ତରେ ଗୋଟେ ଗୋଡ଼କୁ ଧରି ପକାଇଲା। ଏ ହାତୀର ବହୁତ ବଳ ରହିଛି, ସେ ଭାବିଲା ଏ କୁମ୍ଭୀର କ'ଣ, ତା ତୁଳନାରେ କିଛି ନୁହଁ, ଛାଟିଦେଲା ଗୋଡ଼କୁ, ଚାଟିଦେଲା ବୋଲି ସେ ପଳେଇଛି ବୋଲି ଭାବିଲା। କିନ୍ତୁ ସେ କୁମ୍ଭୀର ଜଳରେ ତା'ର ଶକ୍ତି ରହିଛି, ସ୍ଥଳରେ ତା'ର ଶକ୍ତି ରହିବ ନାହିଁ, ଜଳରେ ଶକ୍ତି ରହିଛି। ହାତୀର ସ୍ଥଳରେ ଶକ୍ତି ରହିଛି, ଜଳରେ ରହିବ ନାହିଁ। ସେହିଭଳି ଭାବରେ ଆମର ଯେଉଁ ଶକ୍ତି ରହିଛି, ଆମେ ବର୍ତ୍ତମାନ ଶକ୍ତିହୀନ ହୋଇଯାଇଛେ। କାହିଁକି ନା ଆମେ ଭଗବାନଙ୍କୁ ଭୁଲି ଆମର ଶକ୍ତିକୁ ମାନେ ହଜେଇ ଦେଇଛେ। କିନ୍ତୁ ଯଦି ଆମେ ଭଗବାନଙ୍କ ଶରଣରେ ଯିବା, ଆମେ ଶକ୍ତିପ୍ରାପ୍ତ ହେବା। ତେଣୁ ଏହିଭଳି ଭାବରେ ହଜାର ବର୍ଷ କାଳ ଯୁଦ୍ଧ ଚାଲିଲା, ହାତୀ ଆଉ କୁମ୍ଭୀର ହଜାର ବର୍ଷ କାଳ ଯୁଦ୍ଧ ଚାଲିଲା। ଦେବତାମାନେ ଆସି ଦେଖନ୍ତି, ଟିକେଟ୍ କାଟିକିରି ଦେବତାମାନେ ଦେଖନ୍ତି କେମିତି ଚାଲିଛି ଯୁଦ୍ଧ, କେତେବେଳେ ହାତୀ ନେଇଯାଉଛି ତ କୂଳକୁ ନେଇଯାଉଛି, କେତେବେଳେ କୁମ୍ଭୀର ନେଇଯାଉଛି ଜଳ ଭିତରକୁ। ଏଇଭଳି ଭାବରେ ଚାଲିଛି, ହାତୀର ଯେଉଁ ପରିବାର ଥିଲେ, ତା'ର ସ୍ତ୍ରୀମାନେ, ତା'ର ଭାଇ ବନ୍ଧୁ ଇତ୍ୟାଦି ସମସ୍ତେ ଚେଷ୍ଟା କଲେ, କେହି ଉଦ୍ଧାର କରିପାରିଲେ ନାହିଁ। ଏହିଭଳି ଭାବରେ ହଜାର ବର୍ଷ କାଳ ବିତିଗଲା, ଯେତେବେଳେ ତାର ଆଉ ବଳ ରହିଲା ନାହିଁ ସେତେବେଳେ ଭଗବାନଙ୍କ କୃପାରୁ ତାର ମନେ ପଡ଼ିଲା, ଜାଣିଲା ଆଉ କେହି ରକ୍ଷା କରିପାରିବେ ନାହିଁ, ସେ ଭଗବାନ ବ୍ୟତୀତ କେହି ରକ୍ଷା କରିପାରିବେ ନାହିଁ। ତେଣୁ ପୂର୍ବଜନ୍ମେ ଯେଉଁ ସ୍ତୁତି କରିଥିଲା ଭଗବାନଙ୍କୁ, ସେସବୁ ସ୍ତୁତି ମନେ ପଡ଼ିଲା, ସେ ଭଗବାନ ସବୁ ସ୍ତୁତି କରିଛନ୍ତି। ଗଜ ରାଜ ଚିନ୍ତା କଲା ଥାଇ ଘୋର ଜଳେ ନା ଚକ୍ର ପେଶି ନକ୍ର ନାସି ଉଧରିଲ ଆପଣ ଆହି ନୀଳ ଶୈର ପ୍ରବଳ ମତ ବାରଣ ପ୍ରବଳ ମତ ବାରଣ ମୋଆରତ ନଳିନିବ ନକୁ କର ଦଳନ ଆହି ନୀଳ ଶୈର। ବଜରାଜ ଯେତେବେଳେ ଭଗବାନଙ୍କୁ ପ୍ରାର୍ଥନା କଲା, ସେ ସ୍ତୁତି ଭାଗବତମେ ରହିଛି। ଗଜରାଜ ଯେଉଁ ସ୍ତୁତି କରିଥିଲେ ସେ ଭଗବାନଙ୍କ ନାମ ନେଇନଥିଲେ, ହେ ରାଧା ମାଧବ, ହେ ରାଧା କୃଷ୍ଣଚନ୍ଦ୍ର, ହେ ଗୋବିନ୍ଦ ଦେବ, ହେ ଗୋପାଳ, ହେ ଏଭଳି ଭାବରେ ଭଗବାନଙ୍କର କିଛି ନାମ, ହେ ଲକ୍ଷ୍ମୀ ନାରାୟଣ, ହେ ଲକ୍ଷ୍ମୀ ନୃସିଂହ, ହେ ରାମଚନ୍ଦ୍ର, ହେ ବାମନ ଦେବ, ହେ ନୃସିଂହ ଦେବ, ଏହିଭଳି ଭାବରେ ଭଗବାନଙ୍କର ଅନେକ ଅବତାର ଅଛନ୍ତି। କିନ୍ତୁ ସିଏ ଯେଉଁ ସ୍ତୁତି କରୁଥିଲେ ସେ ଏଭଳି କହୁଥିଲେ ଯେ ସେଇ ମୁଁ ସେଇ ଭଗବାନଙ୍କୁ ମୁଁ ପ୍ରାର୍ଥନା କରୁଛି ଯିଏ ସର୍ବଶକ୍ତିମାନ, ଏହିଭଳି ଭାବରେ ସ୍ତୁତି କରୁଥିଲେ। ତେଣୁ ଯେତେବେଳେ ଆଉ ଅନ୍ୟ କୌଣସି ଉପାୟ ନାହିଁ ସେତେବେଳେ କ'ଣ କଲେ, ଆଉ ତାଙ୍କର ଆଉ ଶରୀରରେ ବଳ ନାହିଁ, ଆସନ ମୃତ୍ୟୁ ସମୟ ହୋଇଗଲା, ମୃତ୍ୟୁ ଆସିଯିବ, ତେଣୁ ଆଉ କୌଣସି ଉପାୟ ନ ପାଇ ସେଇ ଯେଉଁ ସରୋବରରେ ଗୋଟେ ପଦ୍ମଫୁଲଟେ ଥିଲା, ପଦ୍ମଫୁଲ ଫୁଟିଥିଲା, ତାର ଶୁଣ୍ଢରେ ସେ ପଦ୍ମଫୁଲକୁ ଚୋଳିଦେଲା, ଭଗବାନଙ୍କୁ ପ୍ରାର୍ଥନା କଲା, ଆହିଦ ମାଆଦି ପୁରୁଷମ ଏହିଭଳି ଭାବରେ ପ୍ରାର୍ଥନା କରିଛନ୍ତି। ତେଣୁ ଭଗବାନ ରହିପାରିଲେ ନାହିଁ, ତାକୁ ଉଦ୍ଧାର କରିବା ପାଇଁ ଏତେ ବ୍ୟଗ୍ର ହେଇ ପଡ଼ିଲେ, ଯେଉଁ ଗରୁଡ଼ ପୃଷ୍ଠରେ ଆସୁଛନ୍ତି, ଗରୁଡ଼ର ବହୁତ ଶକ୍ତି ରହିଛି, ତା'ର ବହୁତ ବେଗ ରହିଛି, ଗୋଟିଏ ପଙ୍ଖା ମାରିଲେ ଯାଇ ପହଞ୍ଚିଯିବ, ବିଭିନ୍ନ ବହୁତରେ ପହଞ୍ଚିଯିବ। କିନ୍ତୁ ଭଗବାନ ଯେଉଁ ଗରୁଡ଼ ପୃଷ୍ଠରେ ଆସୁଛନ୍ତି, ଭଗବାନଙ୍କୁ ଲାଗୁଛି ଗରୁଡ଼ଙ୍କର ସ୍ପିଡ଼ କମିଯାଇଛି ଆଜି, ତେଣୁ ଭଗବାନ ନିଜେ ଡେଇଁ ପଡ଼ିଲେ, ଗରୁଡ଼ ଉପରୁ ଡେଇଁ ପଡ଼ିକିରି ସେ ଜଳ ପାଖରେ ଆସି ତାକୁ ସେ ଯେଉଁ ଗଜରାଜ ରହିଛି ତା'ର ଶୁଣ୍ଢକୁ ଧରି ଟାଣିକି ନେଇଗଲେ, କୂଳକୁ ନେଇଗଲେ, ଟାଣିକି ନେଇଗଲେ ଭଗବାନ। ଏବଂ ସେ ଯେଉଁ କୁମ୍ଭୀର ରହିଛି, କୁମ୍ଭୀର ସେମିତି ଗୋଟିଏ ପାଦକୁ କାମୁଡ଼ିକି ରହିଛି, ସେ ଛାଡ଼ୁ ନାହିଁ, ତେଣୁ ଭଗବାନ ସାଙ୍ଗେ ସାଙ୍ଗେ ତାକୁ ଚକ୍ର ବାହାର କଲେ, ଚକ୍ର କାଢ଼ିଲେ, ଭଗବାନ ପାଖରେ ସବୁ ରହିଛି, ଯେତେବେଳେ ଚାହିଁଲେ ଆବିର୍ଭାବ ହେବ, ଚକ୍ରକୁ ସ୍ମରଣ କଲେ, ଚକ୍ର ଛେଦ କରିଦେଲେ, ଚକ୍ର ପେଶି ନକ୍ର ନାସି ଏଇ କୁମ୍ଭୀରକୁ କାଟିଦେଲେ, ତା'ର ପାଟିକୁ କାଟିଦେଲେ, ଯେତେବେଳେ ପାଟିକୁ କାଟିଦେଲେ ଗଜରାଜ ମୁକ୍ତ ହୋଇଗଲା। କିନ୍ତୁ ଗଜରାଜ ମୁକ୍ତ ହେବା ପୂର୍ବରୁ ସେ କୁମ୍ଭୀର ମୁକ୍ତ ହୋଇଗଲା, ସେ ଗୋଟିଏ ସେ ଜଣେ ଗନ୍ଧର୍ବ ଥିଲା, ପୂର୍ବ ଜନ୍ମରେ ସେ ଜଣେ ଗନ୍ଧର୍ବ ଥିଲା, ଗନ୍ଧର୍ବ ଥିଲା, ସେ କ'ଣ କରୁଥିଲା, ବିଭିନ୍ନ ଅପ୍ସରାମାନଙ୍କ ସହିତ ଜଳକ୍ରୀଡ଼ା ସବୁ କରୁଥିଲା, ସେ ସବୁ ଭୋଗ ଜମି, ସେ ଯେଉଁ ଲୋକ ଆପଣ ଯଦି ପୁଣ୍ୟ କାର୍ଯ୍ୟ କରିବେ ସେ ସବୁ ଲୋକରେ ଜନ୍ମ ନେବେ, ବହୁତ ପ୍ରକାର ଐଶ୍ୱର୍ଯ୍ୟ ସେଠି ରହିଛି। ତେଣୁ ସେ ସ୍ତ୍ରୀ ଲୋକମାନଙ୍କ ସହିତ ଜଳକ୍ରୀଡ଼ି କରୁଥିଲା ବେଳେ ବୁଡ଼ି ବୁଡ଼ିକିରି ତାଙ୍କ ସବୁ ଗୋଡ଼କୁ ଟାଣୁଥିବ, ସେମାନେ ଭୟ କରିବେ, ସେମାନେ ହେବେଠୁ କୁମ୍ଭୀର ଆସିଗଲା, ଏଇଭଳି ଭାବରେ ସେ କରୁଥିଲା। ଥରେ ଜଣେ ଦେବଳ ଋଷି ଜଣେ ରହିଛନ୍ତି, ଦେବଳ ଋଷି ଜଣେ ରହିଛନ୍ତି, ସିଏ ଭାବୁଛି କି ଗୋଟେ ଅପ୍ସରା ସ୍ନାନ କରୁଛି ବୋଲି ଗୋଡ଼କୁ ଟାଣିଲା ବେଳକୁ ଦେଖିଲେ ପ୍ରକୃତରେ ସିଏ ହେଉଛନ୍ତି ଦେବଳ ଋଷି। ତେଣୁ ସିଏ ତାକୁ ଅଭିଶାପ ଦେଲେ, ସିଏ ଦେଲେ ଅଭିଶାପ ଦେଲେ, ତୁ ଏଇ ଯେଉଁ କୁମ୍ଭୀର ଭଳି କାର୍ଯ୍ୟ କରୁଛୁ, ତୁ କୁମ୍ଭୀର ହେଇଯା। ଗନ୍ଧର୍ବମାନେ ବହୁତ ସୁନ୍ଦର ଦେଖିବା ପାଇଁ, ଗନ୍ଧର୍ବମାନେ ନାରଦ ମୁନି ଜଣେ ଗନ୍ଧର୍ବ ଥିଲେ, ବହୁତ ସୁନ୍ଦର ଦେଖିବା ପାଇଁ ସେମାନେ ଗନ୍ଧର୍ବ, ଏବଂ ସୁନ୍ଦର ଭାବରେ ସଙ୍ଗୀତ ଗାନ କରନ୍ତି, ଗନ୍ଧର୍ବିକ ବିଦା ବୋଲି କୁହାଯାଏ, ନୃତ୍ୟ ଗୀତ ଇତ୍ୟାଦି ଏସବୁ ବହୁତ ସୁନ୍ଦର ଭାବରେ ସେମାନେ କରନ୍ତି। ତେଣୁ ଯେତେବେଳେ ଅଭିଶାପ ଦେଇଦେଲେ ସେ କୁମ୍ଭୀର ହେଇଥିଲା। ଆଜି ଯେତେବେଳେ ଭଗବାନ ତାଙ୍କ ଚକ୍ରକୁ ପେଷଣ କଲେ ସେ ସମୟରେ ସେ ଗୋଟେ ଗନ୍ଧର୍ବ ଶରୀର ପ୍ରାପ୍ତ ହେଲା ଏବଂ ଗନ୍ଧର୍ବ ଶରୀର ପ୍ରାପ୍ତ ହୋଇକରି ଭଗବାନଙ୍କୁ ପ୍ରଣାମ କରିକିରି ଭଗବାନଙ୍କୁ ପରିକ୍ରମା କରି ସେ ଗନ୍ଧର୍ବ ଲୋକକୁ ଚାଲିଗଲା ଏବଂ ସେ ଗନ୍ଧର୍ବ ଲୋକରେ ଆମେ ଯେମିତି ଏଠି ଭଗବାନ କଥା କହୁଛେ ଗନ୍ଧର୍ବ ସେ ଗନ୍ଧର୍ବ ଯିଏ ସେ ସବୁବେଳେ ଭଗବାନଙ୍କର ଏଇ ଲୀଳାଟିକୁ ବର୍ଣ୍ଣନା କରୁଛନ୍ତି ଏ ପର୍ଯ୍ୟନ୍ତ ମଧ୍ୟ ଚାଲିଛି ସେ ଲୀଳା ବର୍ଣ୍ଣନା କରୁଛନ୍ତି ଏବଂ ଗଜରାଜ ଇଏ କ'ଣ ହେଲା ଇଏ କିଭଳି ମୁକ୍ତି ପାଇଲା ନା ଭଗବାନଙ୍କର ଯେଉଁ ପାର୍ଶ୍ୱଦ ରହିଛନ୍ତି ଭଗବାନ ଯେଉଁଭଳି ରୂପରେ ରହିଛନ୍ତି ନାରାୟଣ ରୂପ ବୈକୁଣ୍ଠ ଚତୁର୍ଭୁଜ ମୂର୍ତ୍ତି ସେଭଳି ଭାବରେ ତା'ର ଯେଉଁ ଶରୀର ଥିଲା ଗଜ ଶରୀର ଥିଲା ହାତୀ ଶରୀର ଥିଲା ତା'ର ହାତୀ ଶରୀରଟା ପରିବର୍ତ୍ତିତ ହୋଇଗଲା ଆଉ ହାତୀ ଶରୀର ରହିଲା ନାହିଁ ସେ ଗୋଟେ ଭଗବାନଙ୍କ ପାର୍ଶ୍ୱଦ ଶରୀର ପ୍ରାପ୍ତ ହେଲା ଏବଂ ଭଗବାନ ତାକୁ ଗରୁଡ଼ ପୃଷ୍ଠରେ ବସେଇକିରି ନେଇଗଲେ ତାଙ୍କ ଧାମକୁ ନେଇଗଲେ ଏଇଭଳି ଭାବରେ ବହୁତ କଥା ରହିଛି ଆମ ପ୍ରଭୁ ଘଣ୍ଟା ଦେଖିଲେଣି ନା କ'ଣ ମୋବାଇଲ ସମୟ ହେଇନି ତ ବେଶୀ ସମୟ ନେଉନି ତ ତେଣୁ ଏଇଭଳି ଭାବରେ ଯେଉଁମାନେ ଶୁକ୍ରଜୀବାନ ବ୍ୟକ୍ତି ସେମାନେ ଭଗବାନଙ୍କର ଶରଣରେ ଯାଆନ୍ତି ତେଣୁ ଏଇସବୁ ଭଗବାନ ଯେଉଁ ଆସନ୍ତି ମୁଁ କହିଥିଲି ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁଥାନ ଅଧର୍ମସ୍ୟ ଗ୍ଲାନି ହୋଇଯାଉଛି ଅଧର୍ମର ଧର୍ମର ଗ୍ଲାନି ହୋଇଯାଉଛି ଅଧର୍ମର ଅଭ୍ୟୁଥାନ ହେଉଛି ତେଣୁ ପ୍ରତି ଯୁଗରେ ଭଗବାନ ଆସନ୍ତି ଆସିକରି କ'ଣ କରନ୍ତି ନା ପରିତ୍ରାଣାୟ ସାଧୁନାଂ ଆଜି ଆପଣମାନେ ଏଇ ଯେଉଁ ଭଗବାନ କଥା ଶୁଣୁଛନ୍ତି ଆପଣ କେମିତି ଲାଗୁଛି ଆନନ୍ଦ ସାଧୁମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାଂ ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି ଏଠି ସେଠି ବସି କଥା ହେଉଛନ୍ତି ତାଙ୍କ କଥା ଚାଲିଛି ଏଠି ଭଗବାନ କଥା ଚାଲିଛି ସେଠି ତାଙ୍କ କଥା ଚାଲିଛି ଭଗବାନଙ୍କ ଶରଣରେ ଯାଉନାହାନ୍ତି ଭଗବାନ ତାକୁ ବିନାଶ କରିବେ ବିନାଶାୟ ଚ ଦୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟ ଏବଂ ସେ ଧର୍ମ ସ୍ଥାପନ କରିବେ ଧର୍ମ ସଂସ୍ଥାପନାର୍ଥ ସମ୍ଭବାମୀ ଯୁଗେ ଯୁଗେ ପ୍ରତି ଯୁଗରେ ସେ ଆସନ୍ତି କେତୋଟି ଯୁଗ ରହିଛି କେତୋଟି ଯୁଗ ରହିଛି କିଏ କହିପାରିବେ ଆମେ ଯେଉଁ ଯୁଗରେ ରହିଛୁ ସେଇଟା କେଉଁ ଯୁଗ କଳି ଯୁଗ ଚାରିଟା ଯୁଗ ରହିଛି ସତ୍ୟ ଯୁଗ ତ୍ରେତା ଯୁଗ ଦ୍ୱାପର ଯୁଗ ଏବଂ ବର୍ତ୍ତମାନ କଳିଯୁଗ କଳିଯୁଗରେ କଳ୍କି ଆସିବେ କଳ୍କି ଏଇଠି ଆସିବ ସମ୍ବଲପୁର ବାହାରିବେ ଏଇ ସମ୍ବଲପୁର ବାହାରିବେ କଳ୍କି ବର୍ଣ୍ଣନା କରାଯାଇଛି 427,000 ବର୍ଷ ପରେ ସେ ଆସିବେ କଳ୍କି ଆସିବେ ତେଣୁ ଏଇ ଯେଉଁ ବିଭିନ୍ନ ଯୁଗରେ ଭଗବାନ ପ୍ରତି ଯୁଗରେ ଆସନ୍ତି ଆମର କହିବାର ଉଦ୍ଦେଶ୍ୟ ଥିଲା ଆମର ପ୍ରଭୁ କହିଲେ ଆପଣମାନଙ୍କୁ କହିବା ପାଇଁ ଆମର ସବୁ ମନ୍ଦିରର ପ୍ରୋଗ୍ରାମ୍ ରହିଛି ଆସନ୍ତା 9 ତାରିଖ ମାର୍ଚ୍ଚ ମାସ 9 ତାରିଖରେ ପୂର୍ଣ୍ଣମୀ ତିଥି ଫାଲ୍ଗୁନ ପୂର୍ଣ୍ଣମୀ ତିଥି ଏଇ ତିଥିରେ ସେଇ ଭଗବାନ ଯିଏ ରାଧାକୃଷ୍ଣ ଯିଏ ଭଜନ କରୁଛନ୍ତି ଆପଣ ସେଇ କୃଷ୍ଣ ଯିଏ 5,500 ବର୍ଷ ତଳେ ଆସିଥିଲେ ସିଏ ବର୍ତ୍ତମାନ ଆସିଛନ୍ତି ଗୌରାଙ୍ଗ ମହାପ୍ରଭୁ ରୂପରେ ଯେଇ ଗୌର ସେଇ କୃଷ୍ଣ ସେଇ ଜଗନ୍ନାଥ ଗୌରାଙ୍ଗ ମହାପ୍ରଭୁଙ୍କର ଆବିର୍ଭାବ ଆମ ମନ୍ଦିରରେ ପାଳନ ହେବ ଆମର ପ୍ରତି ରବିବାର ତ ପ୍ରୋଗ୍ରାମ୍ ହେଉଛି ତା ଛଡ଼ା ବିଭିନ୍ନ ଫେଷ୍ଟିଭାଲ୍ ମଧ୍ୟ ହେଉଛି ଏଇ 9 ତାରିଖରେ ଗୌରାଙ୍ଗ ମହାପ୍ରଭୁଙ୍କ ଆବିର୍ଭାବ ତିଥି ପାଳନ କରାଯିବ ତେଣୁ ଆପଣମାନଙ୍କୁ ଆମେ ନିମନ୍ତ୍ରଣ କରୁଛୁ ସେଦିନ 9 ତାରିଖ ହେଉଛି ଶନିବାର ବୋଧେ ନା କେତେ ତାରିଖ ହେଉଛି ଏବେ ସୋମବାର ତେଣୁ ସେଇଦିନ ଆମର ସନ୍ଧ୍ୟାବେଳେ ମହାପ୍ରଭୁଙ୍କର କଥା କୁହାଯିବ ତାଙ୍କୁ ଅଭିଷେକ କରାଯିବ ସମସ୍ତଙ୍କୁ ପ୍ରସାଦ ଦିଆଯିବ ଫଳ ପ୍ରସାଦ ଦିଆଯିବ ଅନୁକଳ୍ପ ପ୍ରସାଦ ଦିଆଯିବ 3:30 ପହଞ୍ଚିଲେ ଏସବୁ ହେବ ତା ପରଦିନ ହେଉଛି ଯେଉଁ ରହୁଛି ଆମର ହୋଲି ହେଉଛି ହୋଲି ଖେଳ ହୁଏ ସେଇଦିନ ହେଉଛି ମହାପ୍ରଭୁଙ୍କର ଯେମିତି ଭଗବାନ ଆସିଲେ କୃଷ୍ଣ ଯେଉଁ ଆସିଥିଲେ ତା ପରଦିନ ନନ୍ଦ ଉତ୍ସବ ହୋଇଥିଲା ସେଇଭଳି ଭାବରେ ଇଏ ଯେଉଁ ମହାପ୍ରଭୁ ଆସିଥିଲେ ଗୌରାଙ୍ଗ ମହାପ୍ରଭୁ ତା ପରଦିନ ହେଉଛି ହୋଲି ଆମର ଯେଉଁ ପାଳନ କରୁଛେ ସେ ହୋଲି ଦିନ ଆମେ ମଧ୍ୟ ପାଳନ କରିବୁ ସେଦିନ ସମସ୍ତଙ୍କୁ ଫିଷ୍ଟ ଦିଆଯିବ ଭୋଜି ଦିଆଯିବ ସେଦିନ ମଧ୍ୟ ଆପଣ ଯଦି ଆସିବେ ଖରାବେଳେ ପ୍ରସାଦ ଦିଆଯିବ ଯେମିତି ସଣ୍ଡେ ପ୍ରୋଗ୍ରାମ୍ ରହୁଛି ସେଇଭଳି ଭାବରେ ହେବ ନା, ମୁଁ କହୁଛି ସେଇଭଳି ସଣ୍ଡେ ପ୍ରୋଗ୍ରାମ୍ ଭଳି ହେବ ସେଇଟା ଆମର ଆନନ୍ଦ ଉତ୍ସବ ସେଇଟା କୁହାଯାଏ। ତେଣୁ ଏହିଭଳି ଭାବରେ ଆମର ମନ୍ଦିରର କାର୍ଯ୍ୟକ୍ରମ ସବୁ ରହିଛି, ଏଇ ଯେଉଁ ଧର୍ମ ରହିଛି ବହୁତ ବିସ୍ତାର କଥା ରହିଛି। ତେଣୁ ଆମେ କିଛି ସମୟ ଆପଣମାନଙ୍କୁ କହିଲୁ, ବର୍ତ୍ତମାନ ଆପଣମାନେ ଆମକୁ କିଛି କହିବେ, ଆମେ ଆପଣଙ୍କଠୁ ଶୁଣିବା, ଆମ କଥାକୁ ଏଠି ବିଶ୍ରାମ ଦେବା। କାହାର କିଛି ପ୍ରଶ୍ନ ଅଛି, କିଛି କହିବାର ଅଛି, ତାହେଲେ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌର ଭକ୍ତ କି ଦାୟ ଗୌର ପ୍ରମାନନ୍ଦୀ। ତେଣୁ ଆପଣଙ୍କର କ'ଣ କାର୍ଯ୍ୟକ୍ରମ ରହିଛି?
ଆଉ କାହାର କିଛି ପ୍ରଶ୍ନ ନାହିଁ ତ?
ସମସ୍ତଙ୍କର ହାତରେ ଟାଇମ୍ ଅଛି ନା, ସମସ୍ତେ ବ୍ୟସ୍ତ ହେଇପାରିନି ଘରକୁ ଯିବା ଲାଗି। ଆଚ୍ଛା, ଯେଉଁମାନେ କେତେଜଣ ନେଇଥିଲେ ଜପମାଳି, ଦୟାକରି ହାତ ଟେକିଲେ, କେତେଜଣ ଜପମାଳି ନେଇଥିଲେ ଏଠି ମୁଁ ଦେଇଥିଲି, ଦୟାକରି ଆପଣମାନଙ୍କ ଭିତରୁ କେତେଜଣ ନେଇଥିଲେ ଜପମାଳି? ଆପଣ ନେଇଥିଲେ, ସମସ୍ତେ ନେଇଛନ୍ତି? ଆଚ୍ଛା, ହଁ, ଏଇ ସମସ୍ତେ ଜପ କରୁଛନ୍ତି ନା, ତେଣୁ ଜପ କରିବାର ଉଦ୍ଦେଶ୍ୟ